ରୁନୁ ନାୟକ ଆଉ ଆମର ୟୁନିଟ୍ ସିକ୍ସ 46 ନମ୍ବର ୱାର୍ଡ ସିମିଳି ବସ୍ତି ସୂର୍ଯ୍ୟନଗରରୁ କହୁଥିଲୁ। ଆମର ଟଏଲେଟ୍ ବହୁତ ଖରାପ ହେଇଗଲାଣି, ତାପରେ ବହୁତ ସ୍ମେଲ୍ ହଉଛି, କବାଟ ତାର ଡୋର ଭାଙ୍ଗି ଗଲାଣି, ଆଉ ଝାଡ଼ା ସବୁ ବହୁତ ପ୍ରୋବ୍ଲେମ୍ ହଉଛି, କବାଟ ଖୋଲା ହେଇକି ତାର କବାଟ ସବୁ କଳିଂ ଖାଇକି ଖସି ପଡିଲାଣି, ଆଉ କେମିତି ମରାମତି ଟିକେ କଲେ ଆମକୁ।